ତେଣୁ ମହାପ୍ରଭୁ ଆମେ ବର୍ଣ୍ଣନା କରୁଥିଲେ, ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ନେଲେ ଏଇ ଫାଲ୍ଗୁନ ପୂର୍ଣ୍ଣିମାରେ 1510 ମସିହାରେ ସେ ସନ୍ନ୍ୟାସ ଗ୍ରହଣ କରିକି ଯେତେବେଳେ ନବଦ୍ୱୀପରୁ ଆସୁଛନ୍ତି, ସେ ସମୟରେ ନିତ୍ୟାନନ୍ଦ ପ୍ରଭୁ ଇତ୍ୟାଦି ତାଙ୍କୁ ସବୁ ସେ ଯାଉଛନ୍ତି ବୃନ୍ଦାବନ ଯିବା ପାଇଁ ଯାଉଛନ୍ତି। ସେ ଗୋଟେ ମନ୍ତ୍ର ଉଚ୍ଚାରଣ କରିକି ଯାଉଥିଲେ, ପରାତ୍ମନିଷ୍ଠା ଅଧ୍ୟାସିତ ପୂର୍ବ ତମେ ହିର୍ମହର୍ଷି ଅହଂ ତରିଷ୍ୟାମି ଦୁରନ୍ତ ପାରମ ତମ ମୁକୁନ୍ଦାଙ୍ଗ୍ରି ନିଷେବ ଏବ। ଯେଉଁମାନେ ସନ୍ନ୍ୟାସ ଗ୍ରହଣ କରନ୍ତି ସେମାନେ ଏଇ ମନ୍ତ୍ରଟି ପାଠ କରନ୍ତି। ଯେମିତି ଗାୟତ୍ରୀ ମାଠ ମନ୍ତ୍ର ରହିଛି, ସେମିତି ଇଏ ସନ୍ନ୍ୟାସ ମନ୍ତ୍ର। ଏଇ ମନ୍ତ୍ର ନେଇକି ମହାପ୍ରଭୁ ବୃନ୍ଦାବନ ଯାଉଥିଲେ, କିନ୍ତୁ ତାଙ୍କୁ ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ବାଟ ବୁଲେଇ ଦେଲେ। ଆଗରେ ସେ ଲୀଳା ଆମେ ବର୍ଣ୍ଣନା କରିବାନି, ସଂକ୍ଷେପରେ କହିବା। ବାଟ ବୁଲେଇ ଦେଇକି ସେ ପୁଣି ଆସି ପହଞ୍ଚିଗଲେ ଶାନ୍ତିପୁରରେ ଅଯୋଧ୍ୟାଚାର୍ଯ୍ୟଙ୍କ ଘରେ ଗୃହରେ ପ୍ରବେଶ କଲେ। ତେଣୁ ଶାନ୍ତିପୁରରେ ଅଯୋଧ୍ୟାଚାର୍ଯ୍ୟ ତାଙ୍କୁ ଯାଇ ରିସିଭ୍ କଲେ, ତାଙ୍କୁ ଆଣିକି ତାଙ୍କ ଘରେ ରଖିଲେ ଏବଂ ତାଙ୍କର ଆଈ ତାଙ୍କର ମାଆଙ୍କୁ ଖବର ଦେଲେ। ସେ ଆସିକିରି ତାଙ୍କୁ ସବୁ ବିଦାୟ ଦେଇଛନ୍ତି ଏବଂ ସେ ଏଇ ନବଦ୍ୱୀପକୁ ଆସିବା ପାଇଁ ତାଙ୍କୁ କହିଛନ୍ତି। ମା ତାଙ୍କୁ କହିଲେ, ତମେ ସଚୀ ମାତା କହିଲେ, ତମେ ନବଦ୍ୱୀପରେ ରୁହ, ଏ ପୁରୀରେ ଯାଇ ରୁହ, ଜଗନ୍ନାଥ ପୁରୀରେ ରୁହ। ଆଉ ସେ ବୃନ୍ଦାବନ ଯାଇକିରି ଜଗନ୍ନାଥ ପୁରୀ ଆସିଛନ୍ତି। ତେଣୁ ଆସିଲା ବେଳେ ଆପଣ ଦେଖିଲେ ଯେଉଁ ଚନ୍ଦନପୁର, ସେ ଦଣ୍ଡଭଙ୍ଗା ଲୀଳା ହେଇଥିଲା। ମହାପ୍ରଭୁ ଯେଉଁ ଦଣ୍ଡ ଧାରଣ କରିଥିଲେ ସେ ଦଣ୍ଡଟିକୁ ନିତ୍ୟାନନ୍ଦ ପ୍ରଭୁ ସେଠି ଭାଙ୍ଗି ଦେଇଛନ୍ତି। ସେ ଦଣ୍ଡଭଙ୍ଗା ଲୀଳା ବୋଲି କହିଲେ। ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ଦଣ୍ଡଭଙ୍ଗା ଲୀଳା ଏଇ ପରମ ଗମ୍ଭୀର, ସେଇ ବୁଝେ ଦୁହର ପାଦେ ଭକ୍ତି ଯାହାର ଧୀର। ଦଣ୍ଡଭଙ୍ଗା ଲୀଳା ହେଉଛି ପରମ ଗମ୍ଭୀର ଲୀଳା। ତେଣୁ ସେଠି ଲୀଳା ଯେତେବେଳେ ମହାପ୍ରଭୁ ଦେଖିଲେ ନିତ୍ୟାନନ୍ଦ ପ୍ରଭୁ ମୋର ଦଣ୍ଡକୁ ଭାଙ୍ଗି ଦେଇଛନ୍ତି, ତେଣୁ ସେ ବିରକ୍ତ ପ୍ରକାଶ କରିକିରି ସେ କହିଲେ, ତମେ ଆଗରେ ଯାଅ ନା ମୁଁ ଆଗରେ ଯିବି। ତେଣୁ ତାଙ୍କର ନିତ୍ୟାନନ୍ଦ ପ୍ରଭୁ ଇତ୍ୟାଦି ଯେଉଁ ପାର୍ଶ୍ୱଦାନ ଥିଲେ ସେ କହିଲେ, ଆପଣ ଆଗରେ ଚାଲନ୍ତୁ। ତେଣୁ ସେ ଆଗରେ ଦ୍ରୁତ ଗତିରେ ଆସୁଛନ୍ତି। ମାନେ ଆଗରେ ଆସିଲେ ଯେତେବେଳେ ଦେଖିଲେ, ଆପଣ ଦେଖିବେ 8 ନଳା ଅଛି। 8 ନଳାରେ ଆପଣ ଦେଖିବେ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ରହିଛି ଚକ୍ର ଏବଂ ବାନା ପତାକା ରହିଛି, ସେଠି ଦୁଶୁଛନ୍ତି, ସେଠି ଦୁଶୁଛନ୍ତି। ତେଣୁ ସେଠି ଯେତେବେଳେ ମହାପ୍ରଭୁ ଦେଖିଦେଲେ, ସେଠି ସେ ଭାବ ଗମ୍ଭୀର ହେଇକି ସେ ଆଉ ସେ ଜାଣିନାହାନ୍ତି ସେ କୁଆ କେଉଁ ରାସ୍ତାରେ ଯାଉଛନ୍ତି। ଖୁବ ଦ୍ରୁତ ଗତିରେ ଆସି ପହଞ୍ଚିଗଲେ ଜଗନ୍ନାଥ ମନ୍ଦିର ପହଞ୍ଚିଯାଇଛନ୍ତି। ଜଗନ୍ନାଥ ମନ୍ଦିର ପହଞ୍ଚିଲେ ଜଗନ୍ନାଥ ତାଙ୍କୁ ସେଠି ଶ୍ୟାମ ସୁନ୍ଦର ରୂପେ ତାଙ୍କୁ ଦର୍ଶନ ଦେଇଛନ୍ତି। ତେଣୁ ତାଙ୍କ ଜଗନ୍ନାଥ ଦର୍ଶନ ସେ ରୂପ ଦେଖିନାହାନ୍ତି, ସେ ଶ୍ୟାମ ସୁନ୍ଦର ରୂପ ଦେଖେଇଛନ୍ତି। ଏ ଯେଉଁ ଶ୍ୟାମ ସୁନ୍ଦର ରହିଛନ୍ତି ରୂପ, ମୁଖ ଗୌଡ଼ ରୂପ, କିନ୍ତୁ ଶ୍ୟାମ ରୂପରେ ଭଗବାନ ଦୁଇ ହାତ ଦୁଇ ଭୁଜ ମୁରଳୀ ଧରିକିରି ସେଇ ଦର୍ଶନ ରୂପଟି ଦେଖେଇଛନ୍ତି। ତେଣୁ ଚୈତନ୍ୟ ମହାପ୍ରଭୁ ହା ମୋର ଶ୍ୟାମ କହିକି ଯେତେବେଳେ ଧାଇଁ ଯାଉଛନ୍ତି, ସେତେବେଳେ ସେ ଅଚେତ ହେଇକି ପଡ଼ିଯାଇଛନ୍ତି। ତେଣୁ ସେଠି ପଣ୍ଡାମାନେ ଯେଉଁ ରହିଥିଲେ ସେମାନେ ସବୁ କହିଲେ, ଇଏ ଗୋଟେ ପାଗଳ ବ୍ୟକ୍ତି କିଏ ଆସିଗଲା ବୋଧେ ଆଉ କହିଲେ, ତାଙ୍କୁ ପିଟିବାକୁ ବସିଲା। ସେତେବେଳେ ସାର୍ବମ ଭଟ୍ଟାଚାର୍ଯ୍ୟ, ଇଏ ହେଉଛି ସାର୍ବମ ଭଟ୍ଟାଚାର୍ଯ୍ୟଙ୍କ ଗୃହ। ସେ ସାର୍ବମ ଭଟ୍ଟାଚାର୍ଯ୍ୟ ସିଏ ମୁଁ ଯେଉଁ କହିଲି, ସିଏ ହେଉଛନ୍ତି ବୃହସ୍ପତିଙ୍କ ଶିଷ୍ୟ। ବୃହସ୍ପତିଙ୍କ ଭଗବତ ଗୀତାରେ ଭଗବାନ କହୁଛନ୍ତି 10 ଅଧ୍ୟାୟରେ, ବୃଦ୍ଧାସାଂ ଚମା ମୁଖ୍ୟ ବିଧି ପାର୍ଥ ବୃହସ୍ପତି। ଯେତେ ପୁରୋହିତ ଅଛନ୍ତି ତାଙ୍କର ଶ୍ରେଷ୍ଠ ପୁରୋହିତ ହେଉଛନ୍ତି ବୃହସ୍ପତି, ଯିଏକି ଦେବତାମାନଙ୍କର ଗୁରୁ ଥିଲେ। ସେଇ ବୃହସ୍ପତିଙ୍କର ଅବତାର ହେଉଛନ୍ତି ଏଇ ସାର୍ବମ ଭଟ୍ଟାଚାର୍ଯ୍ୟ। ଏତେ ଜ୍ଞାନ ତାଙ୍କର ରହିଛି। ତେଣୁ ସାର୍ବମ ଭଟ୍ଟାଚାର୍ଯ୍ୟ ସେଇ ସମୟରେ ଦୈବାତରେ ସେଇ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିବା ପାଇଁ ଯାଇଥିଲେ ଜଗନ୍ନାଥଙ୍କର। ତେଣୁ ଆଙ୍କ ରୂପ ଏତେ ଦେଖିକିରି ସେ କହିଲେ, ଇଏ ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି, ଜଣେ ମହାପୁରୁଷ। ତେଣୁ ତାଙ୍କୁ ସେ ଆଣିକିରି ଏଇଠିକି ଏଇ ତାଙ୍କ ଗୃହକୁ ଆଣିଲେ। ଏଇଠି ତାଙ୍କୁ ସବୁ ଶୁଶ୍ରୂଷା କଲେ, ତାଙ୍କୁ ଟିକେ ପାଣି ଦେଲେ, ଏମିତି ସବୁ କରିକି ତାଙ୍କୁ ଟିକେ ପବନ ଟିକେ ବିଛଣା ଦେଲେ, ଏଇସବୁ କହିକି ତାଙ୍କ ଅନ୍ୟ ସେବକମାନେ ତାଙ୍କୁ ସେବା କରୁଛନ୍ତି। ତେଣୁ ପଛରେ ଯେଉଁମାନେ ନିତ୍ୟାନନ୍ଦ ପ୍ରଭୁ ଅନ୍ୟାନ୍ୟ ଯେଉଁ ସବୁ ରହିଥିଲେ ସେମାନେ ସବୁ ଯେତେବେଳେ ଆସି ପହଞ୍ଚିଲେ, ସେମାନେ ଦେଖିଲେ ଜଗନ୍ନାଥ ମନ୍ଦିରରେ ନାହାନ୍ତି ମହାପ୍ରଭୁ। ତେଣୁ ସେହି ସମୟରେ ତାଙ୍କୁ ଗୋପୀନାଥ ଆଚାର୍ଯ୍ୟଙ୍କ ସହ ଦେଖା ହେଲା। ଗୋପୀନାଥ ଆଚାର୍ଯ୍ୟ ଏବଂ ସାର୍ବମ ଭଟ୍ଟାଚାର୍ଯ୍ୟ ଏ ଯେଉଁ ଶଳଭିଣୀ, ତେଣୁ ସିଏ ଗୋପୀନାଥ ଆଚାର୍ଯ୍ୟ ତାଙ୍କୁ ଆଣିକିରି ଆସିଲେ, ସିଏ ଖବର ଜାଣିଥିଲେ ଏଇଠି ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଗୁରୁ ଅଛନ୍ତି, ତେଣୁ ତାଙ୍କୁ ଆଣିକି ଆସିଲେ। ତେଣୁ ତାଙ୍କର ନିତ୍ୟାନ୍ତ ପ୍ରଭୁ ଅନ୍ୟାନ୍ୟ ପାର୍ଶ୍ୱଦମାନେ ଯେତେବେଳେ ଦେଖିଲେ ମହାପ୍ରଭୁ ଅଚେତ ହେଇକି ପଡ଼ିଛନ୍ତି, ତେଣୁ ସେ ତାଙ୍କ କର୍ଣ୍ଣରେ ଗୋଟେ ମନ୍ତ୍ର ଉଚ୍ଚାରଣ କରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ। ତେଣୁ ଏଇ ମନ୍ତ୍ର ଯେତେବେଳେ ଶୁଣିଲେ ମହାପ୍ରଭୁ ପୁଣି ହୁଙ୍କାର କାଢ଼ିକି ହୁଙ୍କାର ଛାଡ଼ିକି ଆସି ଠିଆ ହେଇଗଲେ। ତାପରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କ ବିଷୟରେ ବହୁତ ଆଲୋଚନା ହେଇଛି, ଏ ଦୀର୍ଘ ପ୍ରସଙ୍ଗ ରହିଛି, ଆମେ ସଂକ୍ଷେପରେ ବର୍ଣ୍ଣନା କରିବା। ମହାପ୍ରଭୁ ଯୋଉ ସନ୍ନ୍ୟାସ ନେଇଥିଲେ କେତେ ବର୍ଷରେ? 24 ବର୍ଷରେ, ଯୁବକ ଅବସ୍ଥାରେ ସେ ନେଇଛନ୍ତି। ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ କହିଲେ, ତମେ ଯୁବକ ଅବସ୍ଥାରେ ଏଇ ଯୋଉ ସନ୍ନ୍ୟାସ ଗ୍ରହଣ କରିଛ, ଏ ସନ୍ନ୍ୟାସ ଧର୍ମ ପାଳନ କରିବା ବହୁତ କଷ୍ଟ, ତେଣୁ ତମେ ବେଦାନ୍ତ ସୂତ୍ର ଅଧ୍ୟୟନ କର। ବେଦାନ୍ତ ସୂତ୍ର, ବେଦାନ୍ତ ସୂତ୍ର ଆପଣମାନେ ଶୁଣନ୍ତି, ଆମର ଭାଗବତରେ ଯୋଉ ବର୍ଣ୍ଣନା କରାଯାଏ, ମାୟାବାଦୀ ଭାଷ ଶୁଣିଲେ ହୟ ଶ୍ରବଣ। ଯେ ବେଦାନ୍ତ, ବେଦାନ୍ତ ହେଉଛି ସମସ୍ତ ବେଦର ଅନ୍ତିମରେ ବ୍ୟାସଦେବ ରଚନା କଲେ ବେଦାନ୍ତ। ବେଦାନ୍ତର ଯେଉଁ ରହିଛି ତାତ୍ପର୍ଯ୍ୟ, ସିଏ ବହୁତ ଗୁରୁତ୍ୱପୂର୍ଣ୍ଣ। ବେଦାନ୍ତ ଭଗବତ ଗୀତାରେ 14 ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଋଷି ଭୀର ବୋଧା ଗୀତଂ ଛନ୍ଦ ଭୀର ବିବିଧେଇ ପୃଥକ ବ୍ରହ୍ମସୂତ୍ର ପ୍ରଦେଶ ଚାହିଁବ ହେତୁ ମଧ୍ୟ ବିନିଶ୍ଚନ୍ତି। ବ୍ରହ୍ମସୂତ୍ର ତ ବେଦାନ୍ତ, ସମସ୍ତ ବେଦର ସାର ଜିନିଷଟା ବେଦର, ବେଦ କହିଲେ ଜ୍ଞାନ ଏବଂ ଅନ୍ତ କହିଲେ ଯେଉଁଠି ଜ୍ଞାନର ସମାପ୍ତି ହେଇଛି ସେଇଟା ବେଦାନ୍ତ, ତା ଉପରେ ଆଉ କିଛି ଜ୍ଞାନ ନାହିଁ। ତେଣୁ ଏଇ ବେଦାନ୍ତର ବିଭିନ୍ନ ସମ୍ପ୍ରଦାୟରେ ସବୁ ବିଭିନ୍ନ ପ୍ରକାର ଭାଷ୍ୟ ଦେଇଛନ୍ତି, ତେଣୁ ଆମର ସନ୍ନ୍ୟାସ ଶଙ୍କରାଚାର୍ଯ୍ୟ ମଧ୍ୟ ବେଦାନ୍ତ ସୂତ୍ର ଦେଇଛନ୍ତି, ତାକୁ କହିଲୁ ଶାରୀରିକ ଭାଷ୍ୟ। ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ସେଇ ସନ୍ନ୍ୟାସ ମାନେ ଶଙ୍କରାଚାର୍ଯ୍ୟ ସମ୍ପ୍ରଦାୟରେ ସେ ଆସୁଛନ୍ତି, ତେଣୁ ସେଟାକୁ ଆମେ ମାୟାବାଦୀ ବୋଲି କହୁଛୁ। ସେଇ ମାୟାବାଦୀ ଭାଷ୍ୟ ଶୁଣିଲେ ହୟ ସର୍ବନାଶ। ତେଣୁ ସେଇ ବେଦାନ୍ତ ସୂତ୍ରକୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କୁ 7 ଦିନ ଧରି ଶ୍ରବଣ କରେ, ଅଥାତ ବ୍ରହ୍ମ ଜିଜ୍ଞାସା ଜନ୍ମାଦି ଅସ୍ୟଦତ, ଏଭଳି ଭାବରେ ବିଭିନ୍ନ 555 କେତେ ସୂତ୍ର ଅଛନ୍ତି। ତେଣୁ ଏହି ସୂତ୍ରକୁ 7 ଦିନ ଧରିକି ତାଙ୍କର ଯେଉଁ ଶାରୀରିକ ଭାଷ୍ୟ ଅଛି ଶଙ୍କରାଚାର୍ଯ୍ୟଙ୍କର, ସେ ଭାଷ୍ୟକୁ ସେ ସବୁ ଶୁଣୁ 7 ଦିନ ଧରି ସେ ଶୁଣୁଛନ୍ତି। 7 ଦିନ ପରେ ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ପଚାରିଲେ, ମୁଁ ତମକୁ 7 ଦିନ ଧରି ଶୁଣେଇଲି ବେଦାନ୍ତ ସୂତ୍ର, ତୁମେ କିଛି ହଁ କି ନା କ'ଣ ବୁଝିଲ କି ନା ବୁଝିଲ କିଛି କହିଲନି, ତେଣୁ କ'ଣ ତେଣୁ ତମେ ବୁଝୁଛ ନା ନାହିଁ? ତେଣୁ ମହାପ୍ରଭୁ ସେଠି କହେ କଥା ଆରମ୍ଭ କଲେ, କହିଲେ ଆପଣ ଯେଉଁ କହୁଛନ୍ତି ବେଦାନ୍ତ ସୂତ୍ର, ମୂଳ ସୂତ୍ରକୁ ମୁଁ ବୁଝିପାରୁଛି, ସୂର୍ଯ୍ୟ ବୋଲି ଝଲମଲ କରୁଛି ସେ ତାର ଅର୍ଥ, କିନ୍ତୁ ଆପଣ ଯେଉଁ ବେଦାନ୍ତ ଯେଉଁ ଭାଷ୍ୟ ଦେଉଛନ୍ତି ଶାରୀରିକ ଭାଷ୍ୟ, ସେଇଟାକୁ ଯଦି ମେଘ ଆଉଡ଼ା ଦିଏ ଆଉଡ଼େଇ ଦିଏ ମାନେ କ'ଣ ସୂର୍ଯ୍ୟଙ୍କୁ ଗୋଡ଼େଇ ଦିଏ ମେଘ, ସେଭଳିଆ ଆପଣଙ୍କ ସୂତ୍ର ସବୁ ମେଘ ଘୋଡ଼େଇ ଦେଉଛି। ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ମୁଁ ଆମର ଯେଉଁ ମୁଁ ସଂସ୍କୃତରେ ଗୋଟେ ଶ୍ଳୋକ କହିଲେ କେହି ବୁଝିପାରିବେନି, କିନ୍ତୁ ତାଙ୍କ ଭାଷ୍ୟ କହିଲେ ସମସ୍ତେ ବୁଝିବେ। ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ମୂଳ ସୂତ୍ର ଆପଣ ବୁଝୁଛନ୍ତି କିନ୍ତୁ ଭାଷ୍ୟ ବୁଝିପାରୁନାହାନ୍ତି, ଏ ଆଶ୍ଚର୍ଯ୍ୟ କଥା। ତେଣୁ ମହାପ୍ରଭୁ ତାଙ୍କୁ କହିଲେ ଯେ ଶଙ୍କରାଚାର୍ଯ୍ୟ ଯେଉଁ ଆସିଛନ୍ତି, ଏ ବହୁତ ବିସ୍ତାର ତତ୍ତ୍ୱ ରହିଛି, ଆମେ ସଂକ୍ଷେପରେ କହିବା, ଶଙ୍କରାଚାର୍ଯ୍ୟ ଯେଉଁ ଆସିଛନ୍ତି ସେ ଆସିଛନ୍ତି କେତେବେଳେ ନା, ଯେତେବେଳେ ଆମର ଯେଉଁ ବୈଦିକ ଧର୍ମ ଲୋପ ହୋଇଯାଇଛି ସେ ସମୟରେ ବୁଦ୍ଧ ଧର୍ମର ପ୍ରାଧାନ୍ୟ ହୋଇଯାଇଛି।
ନିମ୍ନରେ ମାନେ ସୁନ୍ଦର ଭାବରେ ବୁଝେଇକି ସ୍ମରଣ କରି କହୁଛନ୍ତି, ଆମର କ'ଣ ନିହାତି କର୍ତ୍ତବ୍ୟ ଭାବେ ଶ୍ରବଣ କରିବା, ଅନ୍ୟତ୍ର କଥାବାର୍ତ୍ତା ହେବା ଦରକାର ନାହିଁ।
ତେଣୁ ଯେତେବେଳେ ବୈଦିକ ଧର୍ମ ଯେତେବେଳେ ଗ୍ଲାନି ହେଇଯାଇଥିଲା ସେତେବେଳେ ବୁଦ୍ଧଦେବ ଆସିଥିଲେ, ନିନ୍ଦସୀ ଯଜ୍ଞ, ସେ ଯଜ୍ଞକୁ ନିନ୍ଦା କଲେ, ଶ୍ରୁତିକୁ ନିନ୍ଦା କଲେ, କାରଣ ବୈଦିକ ଧର୍ମ ଏତେ ଗ୍ଲାନି ଅବସ୍ଥାରେ ଆସିଯାଇଥିଲା, ଲୋକମାନେ ଖାଲି ବେଦର ଦୁଆଇ ଦେଇକିରି ମାଂସ ମାନେ କ'ଣ ପଶୁ ବଳି ଦେଉଥିଲେ ବେଦର ଦୁଆଇ ଦେଇକିରି, ତେଣୁ ବୁଦ୍ଧଦେବ ଆସିକିରି ବୁଦ୍ଧ ଧର୍ମ ଆରମ୍ଭ ହେଲା, ସେ କି ଯଜ୍ଞକୁ ମାନିଲେନି, ବେଦକୁ ମାନିଲେନି, ବେଦ ନା ମାନିଆ ବୌଦ୍ଧ ହୟତ ନାସ୍ତିକ, ବେଦାଶ୍ର ନାସ୍ତିକବାଦ ହୟ ବୌଦ୍ଧ କି ଅଧିକ, ଚୈତନ୍ୟ ମହାପ୍ରଭୁ କହିଛନ୍ତି। ବୁଦ୍ଧଦେବ ସିଧାସଳଖ ମନା କରିଦେଲେ, ବେଦକୁ ମାନିଲେନି, ତେଣୁ ତାଙ୍କର ଆସିବାର ଉଦ୍ଦେଶ୍ୟ ସେ ଭଗବାନଙ୍କର ଅବତାର, କିନ୍ତୁ ତାଙ୍କର ଆସିବାର ଉଦ୍ଦେଶ୍ୟ ହେଉଛି କ'ଣ ନା, ଲୋକମାନେ ଏ ବେଦ ଦୁଆଇ ଦେଇକି ଯେଉଁ ପଶୁ ହତ୍ୟା କରୁଛନ୍ତି ସେଟା ବନ୍ଦ କରିବା ପାଇଁ, ସଦା ହୃଦୟ ଦର୍ଶିତ ପଶୁର ହାତ। କିନ୍ତୁ ବୈଦିକ ଧର୍ମ ଯଦି ଲୋପ ପାଇଯିବ ତାହେଲେ ଧର୍ମଟି ଲୋପ ହେଇଯିବ ନା, ତେଣୁ ତାପରେ ଶଙ୍କରାଚାର୍ଯ୍ୟ ଆସିଲେ, ଯେ କିଏ ସେ ହେଉଛନ୍ତି ଶିବଜୀଙ୍କର ଅବତାର। ତେଣୁ ଶଙ୍କରାଚାର୍ଯ୍ୟ ଯେଉଁ ଆସିଥିଲେ ସେ ସମୟରେ ଆସିବାର ଆବଶ୍ୟକତା ଥିଲା କ'ଣ ନା, ସେ ସମୟରେ ବୁଦ୍ଧ ଧର୍ମକୁ କେମିତି ବାଧା ଦିଆଯିବ, ନହେଲେ ବୁଦ୍ଧ ଧର୍ମ ଯଦି ଚାରିଆଡ଼େ ପ୍ରସାର ଲାଭ କଲେ ତାହେଲେ ଆମେ ବୈଦିକ ଧର୍ମ ଲୋପ ପାଇଯିବ। ତେଣୁ ଶଙ୍କରାଚାର୍ଯ୍ୟ ସେ ଯେଉଁ ଆମର ବୈଦିକ ଯେଉଁ ରହିଛି ଜ୍ଞାନ ସବୁ ରହିଛି ତାକୁ ପରି ମାନେ ତାର ମୁଖ୍ୟ ଅର୍ଥଟାକୁ ରଖିକିରି ଛୁପେଇକିରି ଗୌଣ ଅର୍ଥଟାକୁ ପ୍ରକାଶ କରିଛନ୍ତି, ଯେଉଁଟା ଯେମିତି କୁହାଯାଇଛି ବ୍ରହ୍ମ ସତ୍ୟ ଜଗତ ମିଥ୍ୟା,
କାହିଁକି ସେ ଜଗତ ମିଥ୍ୟା କହିଲେ? ଜଗତ ମିଥ୍ୟା ନୁହଁ, କିନ୍ତୁ ଜଗତ ମିଥ୍ୟା କହିଲେ କାହିଁକି ନା ଲୋକମାନେ ପୁଣି ସେଇ ଭୌତିକ କାର୍ଯ୍ୟରେ ଲିପ୍ତ ରହିବେ, ତେଣୁ ଜଗତ ମିଥ୍ୟା ବୋଲି କୁହାଗଲା। କିନ୍ତୁ ଭଗବାନ ଯେ ବୁଦ୍ଧଦେବ ଆସିବେ ସେ କହିଲେ ବ୍ରହ୍ମ କେହି ନାହାନ୍ତି, ଭଗବାନ କେହି ନାହାନ୍ତି, ଇଏ କିନ୍ତୁ ଆଂଶିକ ସତ୍ୟ ପ୍ରକାଶ କଲେ। ତେଣୁ ମହାପ୍ରଭୁ ଏବଂ ସର୍ବମ ଭଟ୍ଟାଚାର୍ଯ୍ୟ ଭିତରେ ବହୁତ ସବୁ ଆଲୋଚନା ହେଲା ଯେ ପ୍ରକୃତରେ ଯେଉଁ ଶଙ୍କରାଚାର୍ଯ୍ୟ ଯେଉଁ ଭାଷ୍ୟ ଦେଇଛନ୍ତି ସେ ଭାଷ୍ୟ ଗୌଣ ଅର୍ଥକୁ ପ୍ରକାଶ କରିଛନ୍ତି, ମୁଖ୍ୟ ଅର୍ଥକୁ ପ୍ରକାଶ କରିନାହାନ୍ତି। ବ୍ରହ୍ମ ଶବ୍ଦର ମୁଖ୍ୟ ଅର୍ଥ ହେଉଛି ଭଗବାନ କୃଷ୍ଣ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଜ ଗୋବିନ୍ଦ ସର୍ବକାରଣ କାରଣ। ବ୍ରହ୍ମର ମୁଖ୍ୟ ଅର୍ଥ ହେଉଛି ଭଗବାନ, କିନ୍ତୁ ସେଇଟାକୁ ଶଙ୍କରାଚାର୍ଯ୍ୟ ଗୁହ୍ୟ ରଖିକିରି ସେ ଗୁଣ ଗୌଣ ଅର୍ଥଟାକୁ ପ୍ରକାଶ କରିଛନ୍ତି। ଏଇଭଳିଆ ବିଭିନ୍ନ ତତ୍ତ୍ୱ ସବୁ ଆଲୋଚନା ସରିଲା ପରେ ସର୍ବମ ଭଟ୍ଟାଚାର୍ଯ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେହି ସମୟରେ ଗୋଟେ ଶ୍ଳୋକ ଅଛନ୍ତି ସେମାନେ ଭାଗବତ ପ୍ରସିଦ୍ଧ ଶ୍ଳୋକ, ଆତ୍ମା ରାମଶ୍ଚ ମୁନୟୋ ନିର୍ଗନ୍ତା ପିୟୁରୁକ୍ରମେ କରବନ୍ତି ଆଇତି କିଂ ଭକ୍ତି ଇତମ ଭୂତ ଗୁଣ ହରି। ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ବହୁତ ପ୍ରସିଦ୍ଧ ଶ୍ଳୋକ, ଯାହାର ଅର୍ଥ 61 ଅର୍ଥ ଦେଇଛନ୍ତି ମହାପ୍ରଭୁ ସନାତନ ଗୋସ୍ୱାମୀଙ୍କୁ। ସେହି ଶ୍ଳୋକଟି ଉପରେ ଆଲୋଚନା ହେଲା, କହିଲେ ଏହି ଶ୍ଳୋକର ଅର୍ଥ କୁହ। ସର୍ବମ ଭଟ୍ଟାଚାର୍ଯ୍ୟ 9 ପ୍ରକାର ଅର୍ଥ କଲେ। ସର୍ବମ କହିଲେ ଆପଣ କୁହନ୍ତୁ, ନା ନା ଆପଣ ଆଗ କୁହନ୍ତୁ ତାପରେ ମୁଁ କହିବି। ସର୍ବମ ଭଟ୍ଟାଚାର୍ଯ୍ୟ 9 ଅର୍ଥ କଲେ, ତେଣୁ ତାପରେ ମହାପ୍ରଭୁ କହିଲେ ତମେ ଯେଉଁ ଅର୍ଥ କଲେ ବହୁତ ସୁନ୍ଦର ଅର୍ଥ, କିନ୍ତୁ ତାର ଆଉ ମଧ୍ୟ ଅର୍ଥ ଅଛି, କହିକି 18 ଅର୍ଥ ସେ 9 ଅର୍ଥକୁ ଚାକ୍ କରିକି ଆଉ 18 ଅର୍ଥ କଲେ। ତେଣୁ ସର୍ବମ ଭଟ୍ଟାଚାର୍ଯ୍ୟ ଇଏ ସାଧାରଣ ବ୍ୟକ୍ତି ନୁହନ୍ତି, ତେଣୁ ସେଇଠି ତାଙ୍କର ଟିକେ ମନର ପରିବର୍ତ୍ତନ ହେଲା। ସେ ଭାବୁଥିଲେ ଏଇ ଜଣେ ମହାପୁରୁଷ, ଏ ଭଗବାନ ନୁହନ୍ତି ବୋଲି ଗୋପୀନାଥ ଆଚାର୍ଯ୍ୟ ତାଙ୍କ ଭିତରେ ବହୁତ ଯୁକ୍ତିତର୍କ ହେଇଛି, ଆମର କିଏ ପାଠ କରୁଥିଲେ ବୋଧେ ଆଜି ସେଇଟା ସବୁ ପାଠ କରାଯାଉଥିଲା, ପ୍ରଭୁ ବୋଧେ ବୋଧେ ଗୋପୀନାଥ ସକାଳେ ସେଠି ଆଲୋଚନା କରୁଥିଲେ ନା, ସେତେବେଳେ ପଢ଼ିଲେନି ସେଇଥିରେ, ସେଥିରେ ସବୁ ଲେଖା ହେଇଛି, ସେଟା ବର୍ଣ୍ଣନା କରାଯାଇଛି। ଗୋପୀନାଥ ଆଚାର୍ଯ୍ୟ ଏବଂ ସର୍ବମ ଭଟ୍ଟାଚାର୍ଯ୍ୟ ଭିତରେ ଆଲୋଚନା ସବୁ ହେଇଛି। କଳି ସର୍ବମ ଭଟ୍ଟାଚାର୍ଯ୍ୟ ଭଗବାନ ତ୍ରିଯୁଗ, ପ୍ରହ୍ଲାଦ ମହାରାଜ ତାଙ୍କ ସ୍ତୁତିରେ କହିଛନ୍ତି, ଇତ୍ୟ ନୃ ତୀର୍ଯ୍ୟ ଋଷି ଦେବସାବତାରୀ ଲୋକାନ୍ ବିଭାବଂଶୀ ହଂସୀ ଜଗତ ପ୍ରତିପାନ ଧର୍ମ ମହାପୁରୁଷ ପାଶୀ ଯୁଗାନ ଗୁପ୍ତ ଛନ୍ନ କଳୁଜା ଦବସ୍ତ୍ରୀ ଯୁଗୋତ ସତ୍ୟ। ଆମେ 10 ମିନିଟ୍ ତାର କଥାକୁ ଶେଷ କରିବା, 4 ହେଉଛି ଛନ୍ନ କଳୁ, ଭଗବାନ କଳିଯୁଗରେ ଆସିଲେ ମଧ୍ୟ ସେ ଛନ୍ନ ଅବତାରେ ଆସନ୍ତି, ତେଣୁକରି ଆପଣ ଯେତେବେଳେ ଯାଉଛନ୍ତି ଗମ୍ଭୀରରେ ସେଠି ଜଣେ ଜାଣିପାରିବେନି ଯେ ଭଗବାନ ଏଠି ରହିଥିଲେ, ସ୍ୱୟଂ ଭଗବାନ ପରମ ବ୍ରହ୍ମ ତାଙ୍କର ଛନ୍ନ ଅବତାର, କେହି ଜାଣିବେନି ଭଗବାନ ବୋଲି, ଯିଏ ହେବେ ଗୋଟେ ସାଧାରଣ ବ୍ୟକ୍ତି ସର୍ବମ ଭଟ୍ଟାଚାର୍ଯ୍ୟ ସେଇଭଳି ଭାବୁଥିଲେ। ତେଣୁ ସିଏ ଯୁକ୍ତି ଶାସ୍ତ୍ରରୁ ଯୁକ୍ତି କଲେ, ତ୍ରିଯୁଗ ବୋଲି କୁହାଯାଇଛି ଭଗବାନ 4 ଯୁଗରେ ଆସନ୍ତିନି, ସେଥିପାଇଁ ତାଙ୍କୁ ତ୍ରିଯୁଗ ବୋଲି କୁହାଯାଉଛି, କିନ୍ତୁ ତ୍ରିଯୁଗର ଅର୍ଥ ତା ନୁହଁ। ଗୋପୀନାଥ ଆଚାର୍ଯ୍ୟ ତ୍ରିଯୁଗର ଅର୍ଥ ହେଉଛି ଭଗବାନ ଯଦିଓ ଯୁଗେ ଯୁଗେ ବୋଲି କୁହାଯାଇଛି ନା, ଭଗବତ ଗୀତାରେ ଭଗବାନ କହିନାହାନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ରାନିର୍ଭବତି ଭାରତ ଅଭୂତାନମଧର୍ମସ୍ୟ ତଦାତ୍ମାନଂ ସୁଧାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଯୁଗେ ଯୁଗେ କଥା କୁହାଯାଇଛି, ପୁଣି ତ୍ରିଯୁଗ କୁହାଯାଇଛି, ଦୁଇଟା ଓଲଟା ଜିନିଷ ହେଉଛି। ତେଣୁ ତ୍ରିଯୁଗର ଅର୍ଥ ହେଉଛି ଭଗବାନ ଯେତେବେଳେ କଳିଯୁଗରେ ଆସନ୍ତି ସେ ଛନ୍ନ ରୂପରେ ଆସନ୍ତି, ଛଦ୍ମ ରୂପରେ ଆସନ୍ତି, ଭଗବାନ ବୋଲି କହନ୍ତି, ସେ ଭକ୍ତ ରୂପରେ ଆସନ୍ତି। ତେଣୁ ଏଇଭଳି ଭାବରେ ଏସବୁ ଆଲୋଚନା ହେଲା ପରେ ସର୍ବମ ଭଟ୍ଟାଚାର୍ଯ୍ୟ ଜାଣିଲେ ଇଏ ଭଗବାନ ବୋଲି ଆଉ ସେତେ ବୁଝିପାରିନାହାନ୍ତି। ଥରେ କ'ଣ ହେଇଛି, ଥରେ ଯେତେବେଳେ ମହାପ୍ରଭୁ ଏଇ ଗମ୍ଭୀରରେ ଯାଆନ୍ତି ଜଗନ୍ନାଥ ମନ୍ଦିର, ସେତେବେଳେ ମଧ୍ୟ ଏଠି ମଧ୍ୟ ଆସନ୍ତି ସର୍ବମ ଭଟ୍ଟାଚାର୍ଯ୍ୟ ପାଖକୁ ଆସନ୍ତି। ତେଣୁ ଗୋଟେ ଥରେ ସକାଳେ ସେ ଜଗନ୍ନାଥ ମନ୍ଦିର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ତାଙ୍କର ମଙ୍ଗଳ ପ୍ରସାଦ ଆଣିକି ଆସୁଛନ୍ତି ଏବଂ ସର୍ବମ ଭଟ୍ଟାଚାର୍ଯ୍ୟ ଏଇଟା ଆମେ ଆସିଲେ ବ୍ୟାକ୍ ପଟେ ଆସିଲେ, ଏଇଟା ହେଉଛି ଫ୍ରଣ୍ଟ ଡୋର୍ଟା ହେଉଛି ଏପଟେ, ଏପଟେ ବନ୍ଦ ଅଛି, ବ୍ୟାକ୍ ପଟେ ଆସିଲେ ଏ ଫ୍ରଣ୍ଟ ଡୋର୍ରେ ଆସିକି କବାଟ ନକ୍ କଲେ। ସର୍ବମ ଭଟ୍ଟାଚାର୍ଯ୍ୟ ସେତେବେଳେ ସ୍ନାନ ଇତ୍ୟାଦି କରିନଥିଲେ, କିନ୍ତୁ ସେ କବାଟ କରିଦେଲେ, ଦେଖିଲା ବେଳକୁ ମହାପ୍ରଭୁ ଆସି ହାଜର ହେଇଛି, ତେଣୁ ମହାପ୍ରଭୁ ସେ ପ୍ରଣାମ କଲେ, ମହାପ୍ରଭୁ କହିଲେ ମହାପ୍ରସାଦ ନିଅନ୍ତୁ। ତେଣୁ ସିଏ ସ୍ନାନ ଇତ୍ୟାଦି କରିନାହାନ୍ତି, ଶୌଚ ଅବସ୍ଥା ନାହାନ୍ତି, ଅଶୌଚ ଅବସ୍ଥା ନାହାନ୍ତି, କିନ୍ତୁ ସାଙ୍ଗେ ସାଙ୍ଗେ ସେ ମହାମନ୍ତ୍ର ମହାପ୍ରସାଦ ଧରିକିରି ସେ ଗୋଟେ ଶ୍ଳୋକ ପାଠ କଲେ, ଶୁଷ୍କଂ ପର୍ଯୁଷିତଂ ବା ନୀତଂ ବା ଦୂରଦେଶତ ପ୍ରାପ୍ତି ମାତ୍ରେଣ ଭକ୍ତବ୍ୟ ନାତ୍ର କାଳ ବିଚାରଣା। ଯଦି ଆପଣ ପ୍ରସାଦ ପାଉଛନ୍ତି ସେ ଶୁଖିଲା ହେଇଯାଉଥାଉ ବା ବାସି ହେଇଯାଇଥାଉ ବା ବହୁତ ଦୂର ଜାଗାରୁ ଆସିଥାଉ ଏଇଠି ହେଇଯାଉ, କିନ୍ତୁ ପ୍ରାପ୍ତି ମାତ୍ରେଣ ଭକ୍ତବ୍ୟ ଆପଣ ପ୍ରାପ୍ତି ମାନେ ପାଇଲା ମାନେ ସାଙ୍ଗେ ସାଙ୍ଗେ ସେଟାକୁ ସେବନ କରିବେ, ନାତ୍ର କାଳ ବିଚାରଣା, ସେଠି ବିଚାର ହେବନି ଏ ମୁଁ ସ୍ନାନ କରିନି ଏଇ ସମୟଟା ଠିକ୍ ନୁହଁ ଏ ସେ ବିଚାର ନ କରିକି ସେଇ ଶ୍ଳୋକଟି ପାଠ କରି ସେ ମହାପ୍ରଭୁ ସର୍ବମ ଭଟ୍ଟାଚାର୍ଯ୍ୟ ସେ ମହାପ୍ରସାଦକୁ ସେବନ କଲେ। ତେଣୁ ମହାପ୍ରଭୁ ତାଙ୍କ ଉପରେ ଖୁସି ହେଇକି ତାଙ୍କୁ ଆଲିଙ୍ଗନ କଲେ, ତେଣୁ ତମେ ଆଜି ଭଗବାନଙ୍କ କୃପା ଭକ୍ତ ହେଲ କହିକିରି ଏଇ ଷଡ଼ଭୁଜ ରୂପ ଦର୍ଶନ ଜୟ ଷଡ଼ଭୁଜ କରାଙ୍ଗ ମହାପ୍ରଭୁ କି ଏଇ ଷଡ଼ଭୁଜ ମହାତ୍ମା ହେଉଛି କ'ଣ ନା, ଦୁଇ ଭୁଜରେ ସିଏ ଭଗବାନ ରାମଚନ୍ଦ୍ର ଧନୁ ଏବଂ ତୀର ଧରିଛନ୍ତି, ଆଉ ଦୁଇ ଭୁଜରେ ତାଙ୍କର ବଂଶୀ ଧରିଛନ୍ତି ଭଗବାନ କୃଷ୍ଣ ବୋଲି ନିଜକୁ ପ୍ରତିମାନ କରୁଛନ୍ତି, ମାନେ ଜଗତ ଦେଖାଉଛନ୍ତି, ଏବଂ ଆଉ ଦୁଇ ହାତରେ ଦଣ୍ଡ କମଳ ଧାରଣ କରିଛନ୍ତି। ତେଣୁ ଏଇ ଷଡ଼ଭୁଜର ମହାତ୍ମା ହେଉଛି ଏଇଟା, ଷଡ଼ଭୁଜ ରୂପ ଏଇଠି ଦର୍ଶନ ଦେଇଥିଲେ। ଏବଂ ବହୁତ ଲୀଳା ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ସହିତ ରହିଛି, ବହୁତ ତର୍କ ରହିଛି, ବହୁତ ତତ୍ତ୍ୱ ରହିଛି, ଆମେ କିନ୍ତୁ ସଂକ୍ଷେପରେ ଯିବୁ ନା। ଜୟ ଶ୍ରୀ ସାର୍ବଭୌମ ଭଟ୍ଟାଚାର୍ଯ୍ୟ କି, ଜୟ ଶ୍ରୀ ମହାପ୍ରଭୁ କି, ଜୟ ଶ୍ରୀ ଗୋପାଳ କି, ଜୟ ଶ୍ରୀ ବୃନ୍ଦାବନ କି, କୋଟି ବୈଷ୍ଣବ। ଏଇ ଯୋଉ ଷଡ଼ଭୁଜ ଦର୍ଶନ, ଗୌରାଙ୍ଗ ଦର୍ଶନ କରିବା ପରିପ୍ରେକ୍ଷୀରେ ସର୍ବଭୌମାଚାର୍ଯ୍ୟ 100 ଶ୍ଳୋକ ମାନେ ଅଚର ଭାବରେ ରଚନା କଲେ। ସେ ଶ୍ଳୋକରେ ଅନ୍ୟତମ ଶ୍ଳୋକ ଗୋଟେ ଅଛନ୍ତି, ପ୍ରିୟ ସେବକାନଂ ସଂକୀର୍ତ୍ତନାମୋଦ ଜନାନୁରାଗ ପ୍ରେମ ପ୍ରଦାନଂ ବିତନୋତି ଲୋକ। ସଂକୀର୍ତ୍ତନ ଯେ ଏ ମହାପ୍ରଭୁଙ୍କର ଚରିତ ଦର୍ଶ ତାଙ୍କ ଚରିତ ତାଙ୍କ ଦଳ ଆସିଛନ୍ତି, ଏ କଥାଟା କିଏ କରୁଛନ୍ତି ସେ କରୁଛନ୍ତି।
ହରେ କୃଷ୍ଣ ରାମାନୁଜ କହିଲେ ଏ ଯୋଉ ଶ୍ଳୋକଟି ମୁଁ ସାର୍ ଶ୍ଳୋକର ଅର୍ଥ ଜାଣିନି, କିନ୍ତୁ ଆଉ ଗୋଟେ ଶ୍ଳୋକ ମୁଁ କହିକି ମହାପ୍ରଭୁ ଯେତେବେଳେ ଜାଣିଲେ ସେତେବେଳେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କୁ ବହୁତ ସ୍ତୁତି କରିଛନ୍ତି। ସେଥିରେ ଗୋଟେ ଫେମସ୍ ସ୍ତୁତି ଆମର ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ଏବଂ ସେ ଶ୍ରୀମଦ ଗୌରବନ୍ଧୁ ସାଏ ମହାରାଜ ଯେତେବେଳେ ଚୈତନ୍ୟ ଚରିତାମୃତ କହନ୍ତି ସେଇଟାକୁ ଆବୃତ୍ତି କରନ୍ତି, ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ ଶିକ୍ଷା ତମେକଂ ପୁରୁଷ ପୁରାଣ ଶ୍ରୀକୃଷ୍ଣ ଚୈତନ୍ୟ ଶରୀର ହରି କୃପା ମୁନିର୍ଜନ ପ୍ରବଦ୍ଧେ। ବୈରାଗ୍ୟ ଚୈତନ୍ୟ ମହାପ୍ରଭୁ ବୈରାଗ୍ୟ ବିଦ୍ୟା ଶିକ୍ଷା ଦେଇଛନ୍ତି, ବୈରାଗ୍ୟ କେମିତି ଭୌତିକ ଜଗତରୁ ବୈରାଗ୍ୟ ଆସିବ ସେଇ ଜିନିଷଟା ସେଇ ବିଦ୍ୟାରେ ସେ ମହାପ୍ରଭୁ ଶିକ୍ଷା ଦେଇଛନ୍ତି। ଏବଂ ସେ ବୈରାଗ୍ୟ ବିଦ୍ୟା କ'ଣ ନା ନିଜ ଭକ୍ତି ଯୋଗ, ଭଗବାନଙ୍କ ଭକ୍ତି ଆଚରଣ କଲେ ସେ ବୈରାଗ୍ୟ ବୈରାଗ୍ୟ କେମିତି ହବ, ଭଗବାନଙ୍କ ଭକ୍ତି ଆଚରଣ କଲେ ବୈରାଗ୍ୟ। ମୁଁ କହୁଛି ଆପଣ ଦର୍ଶନ କରନ୍ତୁ। ତେଣୁ ହରେକୃଷ୍ଣ, ତେଣୁ ସେ ଯୋଉ କୁହାଯାଉଛି ଯେ ଭକ୍ତି ଆଚରଣ କଲେ ଜଣେ ବୈରାଗ୍ୟ ପ୍ରାପ୍ତ ହବ, ଭାଗବତ ବର୍ଣ୍ଣନା କରାଯାଇଛି, ବାସୁଦେବେ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନୟତି ଆସୁ ବୈରାଗ୍ୟଂ ଜ୍ଞାନଂ ଚ ଯଥା ହେତୁକଂ। ଯଦି ଜଣେ ଭଗବାନ, ଏଠି ଭଗବାନ ରାଧାକୃଷ୍ଣଙ୍କର ମୂର୍ତ୍ତି ଅଛନ୍ତି, ଆପଣ ଦର୍ଶନ କରନ୍ତୁ, କୁହାଯାଉଛି ବାସୁଦେବେ ଭଗବତୀ, ଭଗବାନ ଯିଏକି ବସୁଦେବଙ୍କର ପୁତ୍ର ବାସୁଦେବ, ତାଙ୍କୁ ଯଦି ଭକ୍ତି ଯୋଗ ପ୍ରୟୋଜନ, ଜଣେ ଯଦି ଭକ୍ତି ଆଚରଣ କରିବେ ତାର କ'ଣ ହବ ନା ଜନୟତି ଆସୁ ବୈରାଗ୍ୟଂ, ଖୁବ୍ ଶୀଘ୍ର ସେମାନେ ବୈରାଗ୍ୟ ପ୍ରାପ୍ତ ହେବେ। ଏବଂ ଜ୍ଞାନ ଯଦା ହେଇଯିବ, ଖାଲି ଯେ ବୈରାଗ୍ୟ ପ୍ରାପ୍ତ ହେବେ ତାହା ନୁହଁ, ସେମାନେ ମଧ୍ୟ ଜ୍ଞାନ ପ୍ରାପ୍ତ ହେବେ, ସେମାନେ କୌଣସି ଅଧ୍ୟୟନ ନପାରିଥିଲେ ମଧ୍ୟ ସେ ଜ୍ଞାନ ସେମାନେ ପ୍ରାପ୍ତ ହେବେ, ଅହିତୁକି ଅହିତୁକି ଭାବରେ ସେ ଜ୍ଞାନ ଆସେ। ବାସୁଦେବୀ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନଜି ଆସୁ ବୈରାଗ୍ୟ ଜ୍ଞାନ ଯଦା ହେଇଯିବ, ଅହିତୁକ ଭାବରେ ସେ ଜ୍ଞାନ ପ୍ରାପ୍ତ ହେବେ। ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତ ସେ ଥିଲେ ଅତ୍ୟନ୍ତ ଜ୍ଞାନୀ ବ୍ୟକ୍ତି, ବହୁତ ଜ୍ଞାନ ତାଙ୍କର ଥିଲା, କିନ୍ତୁ ସେ ଜ୍ଞାନ ମାଧ୍ୟମରେ ମଧ୍ୟ ଜାଣିପାରୁନଥିଲେ ଇଏ ହେଉଛନ୍ତି ଭଗବାନ ବୋଲି। ଚୈତନ୍ୟ ମହାପ୍ରଭୁ ଯେ ସ୍ୱୟଂ ଭଗବାନ, ସେ ଜ୍ଞାନ ମାଧ୍ୟମରେ ଜାଣିପାରୁନଥିଲେ, ଯଥା ଗୋପୀନାଥ ଆଚାର୍ଯ୍ୟ ତାଙ୍କ ସହିତ ଯେତେବେଳେ ଆଲୋଚନା ହେଇଛି ସେଟା ସେ କହୁଛନ୍ତି। ଭଗବାନଙ୍କ କୃପା ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଜଣେ ଜାଣିପାରିବ ନାହିଁ ଯେ ସେ ହେଉଛନ୍ତି ଭଗବାନ ବୋଲି। ତେଣୁ ଏଇଟା ଭାଗବତ ଦଶମ ସ୍କନ୍ଧ 14 ଅଧ୍ୟାୟରେ ଗୋଟେ ଶ୍ଳୋକ ଉଦ୍ଧାର କରିଥିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ଗୋପୀନାଥ ଆଚାର୍ଯ୍ୟ, ସେ ଶ୍ଳୋକଟି ହେଉଛନ୍ତି ତଥାପି ଦେବ ପଦାମ୍ବୁଜ ଦ୍ୱୟ ପ୍ରସାଦ ଲେଶାନୁଗୃହୀତ ଏବ ହି ଜାନାତି ତତ୍ତ୍ୱଂ ଭଗବାନ୍ ମହିମ୍ନଃ ନାଚାନ୍ୟମ୍ ଏକୋ ବିଚିରମ୍ ବିଚିନ୍ନ। ତଥାପି ଦେବ ପଦାମ୍ବୁଜ ଦ୍ୱୟ, ଭଗବାନଙ୍କର ପାଦପଦ୍ମର ଦୁଇ ପାଦପଦ୍ମର ପ୍ରସାଦ ଲେଶା ଅଳ୍ପ ଅତି ଅଳ୍ପ ଜଣେ କୃପା ଯଦି ପ୍ରାପ୍ତ ହେବେ ତାହେଲେ ଜାନାତି ତତ୍ତ୍ୱଂ, ତାହେଲେ ସେମାନେ ତତ୍ତ୍ୱ ଜାଣିପାରିବେ, ଭଗବାନ ତତ୍ତ୍ୱ ଜାଣିପାରିବେ, ଏବଂ ଭଗବାନ ମହିମ୍ନ ଭଗବାନଙ୍କର ମହିମା ସେମାନେ ଜାଣିପାରିବେ। ନଚାନ୍ୟ ଏକ ବି ଚିରମ ବିଚିନ୍ନ, ଯଦି ନିଜେ ଚିରକାଳ ଧରିକି ଯଦି ଜଣେ ଅଧ୍ୟୟନ କରିବେ ବା ଚିନ୍ତନ କରି ଚାଲିବେ ତଥାପି ସେ ଭଗବାନଙ୍କୁ ଜାଣିପାରିବେ ନାହିଁ। ଏହି ଶ୍ଳୋକଟି କିଏ ଗୋପୀନାଥ ଆଚାର୍ଯ୍ୟ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ସବୁ କହିଲେ, ଆଲୋଚନା ସବୁ କରିଥିଲେ। ଏଭଳି ଭାବରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଏବଂ ମହାପ୍ରଭୁଙ୍କର ବହୁତ ଲୀଳା ହେଇଛି, ଏବଂ ବିଶେଷ ଭାବରେ ରାଜା ଯେ ଥିଲେ ରାଜା ପ୍ରତାପଦେବ, ସେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ତାଙ୍କର ପଣ୍ଡିତ ଥିଲେ। ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ମୁଁ ସବୁବେଳେ ଅନୁରୋଧ କରନ୍ତି ପ୍ରତାପଦେବ ଯେ କାଲି ଆପଣ ଦେଉଛି, ଆପଣ ଟିକେ କୃପା କରନ୍ତୁ ମହାପ୍ରଭୁ ସହିତ ମୋତେ ଟିକେ ଦର୍ଶନ କରିଦିଅନ୍ତୁ। କିନ୍ତୁ ମହାପ୍ରଭୁ କହିଲେ ନା, ମୁଁ ରାଜାଙ୍କୁ ଦର୍ଶନ ଦେବିନି, ମୁଁ ସନ୍ନ୍ୟାସୀ, ମୁଁ ରାଜାଙ୍କର ଦର୍ଶନ କରିବିନି। ଏଭଳି ଦର୍ଶନ ଦେଉନଥିଲେ। କିନ୍ତୁ ଗୋଟେ ଥର ରଥଯାତ୍ରା ସମୟରେ ମହାପ୍ରଭୁ କୃପା ପ୍ରଦର୍ଶନ କରିଛନ୍ତି। କାହାକୁ? ସେ ରାଜା ପ୍ରତାପଦ୍ରଙ୍କୁ। କେମିତି? ଆମର ଯୋଉ ପ୍ରଭୁ ଗୀତ ବୋଲୁଥିଲେ ସେ ଗୀତଟି ସବୁ କରିଛନ୍ତି ରାଜା। ତମ କଥା ଅମୃତମ କବି ବିରିଡ଼ିତମ କର୍ମ ସାପହମ ଶ୍ରବଣ ମଙ୍ଗଳମ ଶ୍ରୀମଦାତତମ ଶ୍ରବଣ ଶ୍ରୀମଦୀ ଗୃଣାନ୍ତି ତେ ଭୂରିଦା ଜନା ଭୂମି ଗୃଣାନ୍ତି ତେ
ତେଣୁ ଆମେ ବର୍ତ୍ତମାନ ଜଗନ୍ନାଥ ମନ୍ଦିର ପାଖାପାଖି ହେଇଗଲେଣି। ଆଉ ଅଳ୍ପ ସମୟ ପରେ ଆମେ ଜଗନ୍ନାଥ ମନ୍ଦିରଙ୍କ ଦର୍ଶନ କରିବା, ଜଗନ୍ନାଥ ମନ୍ଦିର ପ୍ରବେଶ କରିବା ଏବଂ ଜଗନ୍ନାଥଙ୍କ ଦର୍ଶନ କରିବା। ତେଣୁ ଆମ ଅଳ୍ପ ସମୟ କଥା କୀର୍ତ୍ତନ କରିବା, ତାପରେ ଆମର ସବୁ ଜିନିଷ ପତ୍ର କୋଉଠି ରଖାରଖି କରିବା, ରଖାରଖି କରି ତାପରେ ମନ୍ଦିର ଭିତରକୁ ଯିବା ଏବଂ ସେଠି କୀର୍ତ୍ତନ ହବ। ବେଢା ଭିତରେ କୀର୍ତ୍ତନ ହବ। କୀର୍ତ୍ତନ ହେଇସାରିଲା ପରେ ଜଗନ୍ନାଥ ଦର୍ଶନ କରିବା, ମାଇକ୍ ନେବାନି, ମାଇକ୍ ଆଲୋ ହବନି। ତେଣୁ ଜିନିଷ ପତ୍ର ରଖିବା, ଆମେ କହିବା କୋଉଠି ରଖାଯିବ, ତାପରେ ମନ୍ଦିର ଭିତରକୁ ଯିବା। ତେଣୁ ଅଳ୍ପ ସମୟ କିଛି ଚୈତନ୍ୟ ମହାପ୍ରଭୁ ଲୀଳା ଆଉ କିଛି ରହିଛି ଅନ୍ତିମ ଲୀଳା ସବୁ ବର୍ଣ୍ଣନା କରିବା। ଯୋଉ ମୁଁ କହିଥିଲି ପ୍ରଥମରୁ, ଯୋଉ ମହାପ୍ରଭୁଙ୍କର ଲାଇଫ୍ ହିଷ୍ଟ୍ରି ଯୋଉ କହିଛି ତାକୁ ସର୍ଟରେ ବର୍ଣ୍ଣନା କରାଯାଇଛି। ଆରାଧ୍ୟ ଭଗବାନ ବ୍ରଜେଶତ ନୟ ତଦ୍ଧାମ ବୃନ୍ଦାବନମ ରମ୍ୟା କାଚିତ ଉପାସନା ବ୍ରଜବଧୂବର୍ଗେଣ ଜାତ ପିତା ଶ୍ରୀମଦ ଭାଗବତମ ପ୍ରମାଣ ମମଣମ ପ୍ରେମା ପୁମାତ୍ୟ ମହାନ ଶ୍ରୀ ଚୈତନ୍ୟ ମହାପ୍ରଭୁର ମତବିଦମ ତତ୍ରା ଦରଣ ପର। ଏଇ ଯେଉଁ ଶ୍ଳୋକଟି ଆମେ ବର୍ଣ୍ଣନା କରିଛେ ଚୈତନ୍ୟ ମହାପ୍ରଭୁଙ୍କ ଲାଇଫ୍ ହିଷ୍ଟ୍ରି, ଏଥିରେ ଆମେ ବର୍ଣ୍ଣନା କରିଛେ ଯେ ପ୍ରଥମ କହିଲେ ଆରାଧ୍ୟ ଭଗବାନ ବ୍ରଜେଶତନ। ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି କିଏ? ବ୍ରଜେଶତନ ବା ନନ୍ଦରାଜଙ୍କର ନନ୍ଦନନ୍ଦନ। ଏବଂ ତାଙ୍କ ଧାମ ବୃନ୍ଦାବନ ଧାମ ହେଉଛି ଶ୍ରେଷ୍ଠ ଆରାଧ୍ୟ। ଏବଂ ବ୍ରଜବଧ ବର୍ଗାନ ଯାହା କରୁଛି ତା ରମ୍ୟା କାଚିତ ଉପାସନା, ଉପାସନା କେମିତି ଭଗବାନଙ୍କୁ ଉପାସନା କରାଯିବ ନା, ବ୍ରଜବଧ ମାନେ ଯେଭଳି ଭାବରେ ଭଗବାନଙ୍କ ଆରାଧନା କରିଥିଲେ ସେଭଳି ଭାବରେ ଭଗବାନଙ୍କ ଆରାଧନା କରାଯିବ କଥା, ଯିଏକି ସବୁକିଛି ତ୍ୟାଗ କରିକି ଭଗବାନଙ୍କ ଶରଣ ଯାଇଛନ୍ତି। ଯାହା ମା ଭଜନ ଦୁର୍ଜର କେହ ଶୃଙ୍ଖଳା ସମୃଷ ତତ୍ଵ ପ୍ରତିଜାତ ସାଧନା, ସବୁକିଛି ଗୃହ ଧର୍ମ ବିଜୟ ଧର୍ମ ଏସବୁ ସେ ତ୍ୟାଗ କରିଦେଇଛନ୍ତି ଗୋପୀମାନେ। ତେଣୁ ଗୋପୀମାନଙ୍କର ଆରାଧନା ହେଉଛି ଶ୍ରେଷ୍ଠ ଆରାଧନା। ତେଣୁ ରାଧାରାଣୀଙ୍କର ନାମ ଜଣେ କେତେ ଜଣ କୁହନ୍ତି ଯେ ଭାଗବତର ରାଧାରାଣୀଙ୍କର ନାମ ନାହିଁ, କିନ୍ତୁ ରାଧାରାଣୀଙ୍କର ନାମ ଅଛି, କିନ୍ତୁ ଇଣ୍ଡାଇରେକ୍ଟଲି ଶୁକଦେବ ଗୋସ୍ୱାମୀ କହିଛନ୍ତି, ପରୋକ୍ଷ ଭାବରେ କହିଛନ୍ତି ଅନୟା ତନୁ ଭଗବାନ ହରିଶ୍ୱର ଜନ୍ମ ବିହାର ଗୋବିନ୍ଦ ଜାମନୟ ଗ୍ରହ ଅନୟାଧିତ। ଅନ୍ୟ ଭାବରେ ଯିଏ ଆରାଧନା କରୁଛନ୍ତି ସେ ହେଉଛନ୍ତି ରାଧାରାଣୀ, ସେ ହେଉଛନ୍ତି ଶ୍ରେଷ୍ଠ ଭକ୍ତ। ତେଣୁ ମହାପ୍ରଭୁଙ୍କର ଲାଇଫ୍ ହିଷ୍ଟ୍ରିରେ ସେଟା ବର୍ଣ୍ଣନା କରାଯାଇଛି ଯେ ରମ୍ୟା କାଚିତ ଉପାସନା ବ୍ରଜବଧୂ ବର୍ଗୀୟ ଯାହା କବିତା, ଏଇଟା ହେଉଛି ଗୋଟେ କଥା ଜାଣିଲେ ଦୁଇଟି ପଏଣ୍ଟ ବର୍ଣ୍ଣନା କଲି। ଆଉ ତୃତୀୟ ପଏଣ୍ଟ ହେଉଛି କ'ଣ ମହାପ୍ରଭୁଙ୍କର ନା, ଶ୍ରୀମଦ୍ ଭାଗବତମ ପ୍ରମାଣ ମଙ୍ଗଳମ, ଯେତେ ପ୍ରମାଣ ଅଛି ସମୁଦାୟ ଚାରୋଟି ପ୍ରମାଣ ରହିଛି ଭାଗବତ ବର୍ଣ୍ଣନା କରାଯାଇଛି, କ'ଣ କ'ଣ ନା ଶ୍ରୁତି ପ୍ରତ୍ୟକ୍ଷ ଐତିହ୍ୟ ଅନୁମାନ, ଏଇ ଚାରୋଟି ପ୍ରମାଣ ଚତୁଷ୍ଟୟ, ଏଇ ଚାରୋଟି ପ୍ରମାଣ ରହିଛି। ଏ ଚାରୋଟି ପ୍ରମାଣ ଭିତରୁ କ'ଣ କ'ଣ ବୁଝିପାରିଲେ ତ ଚାରୋଟି ପ୍ରମାଣ, ଗୋଟେ ହେଉଛି ଶ୍ରୁତି ପ୍ରମାଣ ବା ଶାସ୍ତ୍ର ପ୍ରମାଣ, ବେଦ ଉପନିଷଦ ଇଏ ଗୋଟେ ପ୍ରମାଣ, ବେଦରେ ଗୋଟେ ଆପଣ ଶ୍ଳୋକ କହିଦେଲେ ମାନେ ସେଇଟା ପ୍ରମାଣ, ଆଉ ତାକୁ ବୁଝାଇବା ଦରକାର ନାହିଁ। ହଁ, ଯେମିତି ଭଗବାନ ଭଗବତ ଗୀତାରେ କହୁଛନ୍ତି ଯେ ପତ୍ରଂ ପୁଷ୍ପଂ ଫଳଂ ତୋୟଂ, ଇଏ ଗୋଟେ ପ୍ରମାଣ, ଆଉ ଆଥିରେ ବୁଝିବା ଦରକାର ନାହିଁ, ଇଏ ଗୋଟେ ପ୍ରମାଣ ଶ୍ରୁତି ପ୍ରମାଣ। ଆଉ ଗୋଟେ ପ୍ରମାଣ ହେଉଛି ପ୍ରତ୍ୟକ୍ଷ ପ୍ରମାଣ। ପ୍ରତ୍ୟକ୍ଷ ପ୍ରମାଣ କ'ଣ ନା, ଆମେ ଆଖିରେ ଦେଖୁଛେ ଏଇ ଜିନିଷଟା ସବୁ ଆଖିରେ ଦେଖୁଛେ ତାମାନେ ଠିକ, କିନ୍ତୁ ସେଥିରେ ଭୁଲ ରହିଛି। କେମିତି ଭୁଲ ରହିଛି ନା, ଯେମିତି ଆମେ ଟ୍ରେନ୍ରେ ଯାଉଛେ ଦେଖୁଛେ ସାଇଡ଼୍ରେ ଯେଉଁ ଗଛ ଗୁଡ଼ାକ ବିପରୀତ ମୁଖରେ ଯାଉଛି, ସେଇଟା ଠିକ୍ ନୁହଁ, ପ୍ରତ୍ୟକ୍ଷ ପ୍ରମାଣ ଠିକ୍ ନୁହଁ। ଐତିହ୍ୟ ପ୍ରମାଣ ଗୋଟେ ରହିଛି, ଇତିହାସକାରମାନେ ବିଭିନ୍ନ ପ୍ରକାର କଥା କହୁଛନ୍ତି, ମହେନ୍ଦ୍ରଗଡ଼ ହରପ୍ପା ସଭ୍ୟତା ଏତେ ବର୍ଷ ତଳେ ହେଇଥିଲା ବୋଲି କହୁଛନ୍ତି, ପୁଣି କେତେ ଜଣ ଐତିହାସିକ କହୁଛନ୍ତି ନା ନା ଆଉ ଏତେ ବର୍ଷ ତଳେ ହେଇଥିଲା, ଏଭଳି ଭାବରେ ଇତିହାସ ପ୍ରମାଣ ମଧ୍ୟ ଠିକ୍ ନୁହଁ। ଏବଂ ଆଉ ଗୋଟେ ପ୍ରମାଣ ହେଉଛି କଣ ସେଠି ପ୍ରତ୍ୟକ୍ଷ ହେଉଛି ଅନୁମାନ ପ୍ରମାଣ। ଅନୁମାନ ପ୍ରମାଣ କଣ ନା ଆମର ଯେମିତି ଲଜିକରେ ବର୍ଣ୍ଣନା କରାଯାଇଛି ହ୍ୱେୟାର ଦେର ଇଜ ଫାୟାର ଦେର ଇଜ ସ୍ମୋକ ହ୍ୱେୟାର ଦେର ଇଜ ସ୍ମୋକ ଦେର ଇଜ ଫାୟାର। ଯଦି ଯୋଉଠି ନିଆଁ ଅଛି ମାନେ ସେଠି ଧୂଆଁ ଅଛି ବା ଯୋଉଠି ଧୂଆଁ ଅଛି ମାନେ ସେଠି ନିଆଁ ଅଛି। ତେଣୁ ଇଏ ଗୋଟେ ଲଜିକାଲ ପ୍ରମାଣ ଗୋଟେ ରହିଛି କିନ୍ତୁ ଏଇଟା ସବୁବେଳେ ଠିକ ହବ ନାହିଁ। କେମିତି ନା ଯେମିତି ଆମେ ଦେଖିବା ଗୋଟେ ପାହାଡ଼ଟେ ଦୂରରୁ କେମିତି ଦୁଶିବ ଧୂଆଁଣିଆ ଦୁଶିବ ତା ଅର୍ଥ ନୁହଁ ଯେ ସେଠି ଧୂଆଁ ଅଛି ବା ନିଆଁ ଅଛି ସେଟା ଠିକ ନୁହଁ। ତେଣୁ ଯେତେ ପ୍ରମାଣ ଅଛି ଶ୍ରେଷ୍ଠ ପ୍ରମାଣ ହେଉଛି ଶ୍ରୁତି ପ୍ରମାଣ। ସେଇଟା ମହାପ୍ରଭୁ କହୁଛନ୍ତି ଯେ ଶ୍ରୀମଦ୍ ଭାଗବତମ୍ ପ୍ରମାଣ ଅମଳମ୍। ଶ୍ରୀମଦ୍ ଭାଗବତମ୍ ପ୍ରମାଣ ମାନେ କହିଦେଲା ମାନେ ଭାଗବତମ୍ରେ ଏଇଟା କୁହାଯାଇଛି ତାହେଲେ ଆଉ ସେଇଟାକୁ କାଟି ହବନି। ସେ ହେଉଛି ପ୍ରମାଣ ଅମଳ ପ୍ରମାଣ। ଅମଳ କ'ଣ ଅମଳ ହେଉଛି ଭୌତିକ ଜଗତରେ ସିଦ୍ଧର୍ଶନ କହୁଛନ୍ତି ଭୌତିକ ଜାଗାରେ ତିନୋଟି ମଳ ରହିଛି ସତ୍ଵ ରଜ ତମ ଏ ତିନିଗୁଣର ଯେଉଁ ମଳ ତାକୁ ମଳ ବୋଲି କୁହାଯାଉଛି ଏଇ ଗୁଣର ପ୍ରଭାବ ଯୋଉ ରହିଛି କିନ୍ତୁ ଭାଗବତରେ ସେ ଗୁଣର ପ୍ରଭାବ ନାହିଁ ତେଣୁ ଅମଳ ପ୍ରମାଣ ବୋଲି କୁହାଯାଉଛି। ଶ୍ରୀମଦ୍ ଭାଗବତମ୍ ପ୍ରମାଣ ମନମ ପ୍ରେମା ପୁମାର୍ଥ ମହାନ ଇଏ ଆଉ ଗୋଟେ ତତ୍ଵ। ପ୍ରେମ ପୁମାର୍ଥ ମହାନ କ'ଣ ସାଧାରଣତଃ ଧର୍ମ କହିଲେ ଲୋକମାନେ କ'ଣ ବୁଝନ୍ତି ତ ଧର୍ମ ଅର୍ଥ କାମ ମୁଖ୍ୟ ଏଇ ଚାରୋଟି ଜିନିଷ ଭାବନ୍ତି ଲୋକ ଧର୍ମ ହେଉଛି ଏଇଟା କିନ୍ତୁ ଇଏ ପ୍ରକୃତ ଏ ଚାରି ପୁରୁଷାର୍ଥ ଇଏ ପ୍ରକୃତ ପୁରୁଷାର୍ଥ ନୁହେଁ। ଶ୍ରେଷ୍ଠ ପୁରୁଷାର୍ଥ କେଉଁଟା ନା ପ୍ରେମ ଭଗବାନ ଭଗବତ ପ୍ରେମ ପ୍ରାପ୍ତ ହେବା ଏଇଟା ହେଉଛି ପଞ୍ଚମ ପୁରୁଷାର୍ଥ। ତେଣୁ ପ୍ରେମ ପୁମାର୍ଥ ମହାନ ଇଏ ହେଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁର ମତଭିଦମ୍ ତତ୍ରା ଦରଣ କର ଇଏ ହେଉଛି ଚୈତନ୍ୟ ମହାପ୍ରଭୁ ମତ ଆଠାରୁ ଆଉ ଆମର କିଛି ଆଦର ଜିନିଷ କିଛି ନାହିଁ ଇଏ ହେଉଛି ଶ୍ରେଷ୍ଠ ଜିନିଷ। ତେଣୁ ଏହିଭଳି ଭାବରେ ଚୈତନ୍ୟ ମହାପ୍ରଭୁ ତାଙ୍କର ଲୀଳା ସବୁ ଅନେକ ଲୀଳା ଏଠି କରିଛନ୍ତି କିନ୍ତୁ ଚବିଶ ବର୍ଷ ଲୀଳା ଯଦି ଆମେ ବର୍ଣ୍ଣନା କରିବା ଆମକୁ ମଧ୍ୟ ଅନ୍ତତଃ ପକ୍ଷେ ଚବିଶ ବର୍ଷ ଲାଗିବ କିନ୍ତୁ ଆମେ ମାତ୍ର କେତେ ଘଣ୍ଟାଟେ ଭିତରେ ଆମେ ଚବିଶ 24 ଆୱାର୍ସ ବି ଆମେ କରିପାରିଲୁନି ଆମେ ମାତ୍ର ଘଣ୍ଟାରେ 24 ଆମେ ମହାପ୍ରଭୁଙ୍କ ବିଷୟରେ ଲୀଳା ବର୍ଣ୍ଣନା କଲେ ମହାପ୍ରଭୁଙ୍କ କୃପାରୁ ଆଜି ଆପଣମାନେ ଆମକୁ ମଧ୍ୟ ଏଇଟା ସୁଯୋଗ ପ୍ରଦାନ କଲେ ଆମେ କିଛି ମହାପ୍ରଭୁଙ୍କ ବିଷୟରେ କହିଲେ ଏ ପୁରୁଷୋତ୍ତମ ଧାମ ପୁରୁଷୋତ୍ତମ କ୍ଷେତ୍ର ପୁରୁଷୋତ୍ତମ ମାସ ଏବଂ ପୁରୁଷୋତ୍ତମ ମାସରେ ଏଇ ପୁରୁଷୋତ୍ତମ ଧାମରେ ସେ ପୁରୁଷୋତ୍ତମ ବିଷୟରେ ଆଲୋଚନା କରି ଆଜିର ଏଇ କଥାକୁ ଆମେ ବିଶ୍ରାମ ଦେବା। ଜୟ ଶ୍ରୀ ଚୈତନ୍ୟ ମହାପ୍ରଭୁ କି ଜୟ ପୁରୁଷୋତ୍ତମ ଧାମ କି ଜୟ ପୁରୁଷୋତ୍ତମ ମାସ କି ଜୟ ପୁରୁଷୋତ୍ତମ ଶ୍ରୀ ଭଗବାନ ଚନ୍ଦ୍ର କୃଷ୍ଣ ଚନ୍ଦ୍ର କି ଜୟ ଜଗନ୍ନାଥ ମହାପ୍ରଭୁ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ରାମ।